ଆଦି ପୁସ୍ତକ ଏକ ପର୍ବ 26 ପଦରୁ 31 ପଦ, ଆଦି ପୁସ୍ତକ ଦୁଇ ପର୍ବ 7 ପଦ, ଆଦି ପୁସ୍ତକ ତିନି ପର୍ବ 24 ପଦ। ଫଟୁ ନମ୍ବର 4। ଆଦମ ଆଉ ହବା। ମହାପ୍ରଭୁ ପହିଲି ପୁତାର ପିଲି ଆଉ ପହିଲି ଲେଖପିଲି ସିର୍ଜନା କରଲା। ହୁନ୍ ହୁମାନକେ ଆଦମ ଆଉ ହବା ବୋଲୁନ୍ ହଖାରଲା। ହୁନ୍ ହୁମାଞ୍ଚୋ ସଭେ ଜିନିଷ ଉପରେ ହକ୍ ଦିଲା। ସତ୍ ମହାପ୍ରଭୁ ହୁମାଞ୍ଚୋ ରହତ କାଜେ ଦୁସରା ବଗିଚା ବନେଇଲା। ହୁଥାଲେ ସତ୍ ମହାପ୍ରଭୁ ହୁମାଞ୍ଚୋ ସଙ୍ଘେ ହିଡ଼ା ବୁଲା କରୁନ୍ ଆଉ ଗୋଡ୍ ବାର୍ତ୍ତା ବି ହେଲା। ହୁମାନେ ସତ୍ ମହାପ୍ରଭୁଚୋ ସଙ୍ଗ ହେଲା। ମହାପ୍ରଭୁ ହୁମାନକେ ଗୋଟକ ରୁକ୍ଚ ଫଲ ଛାଣୁନ୍ ସଭେ ରୁକ୍ଚ ଫଲ ଖାତ କାଜେ ଦିଲା। ସୈତାନ ନାଉଚୋ ଗୋଟକ ବୈରୀ ହୁନେ ବଗିଚା ଭିତରକେ ଏଲୋ। ହୁନ୍ ଆଦମ ଆଉ ହବା ସତ୍ ମହାପ୍ରଭୁକେ ନାମାନ୍ତ କାଜେ ଭୁର୍ତ୍ତା ଭୁର୍ତ୍ତି କରୁନ୍ ଆଉ ହୁମାନେ ହୁନେ ନାଖା ତୋହାରକେ ଖାଇଲା। ହୁମାନେ ମହାପ୍ରଭୁଚୋ ମହିମା ଚୋରି ସେ ପାପ କରଲା ଆଉ ସତ୍ ମହାପ୍ରଭୁଚୋ ସଙ୍ଗେ ବନ୍ଧୁ ଟୁଟାଟୁଟି ହେଲା। ମହାପ୍ରଭୁ ଆଦମ ଆଉ ହବାକେ ହୁନେ ସୁନ୍ଦର ବଗିଚା ଭିତରଲେ ବାହାରକେ ଖେଦୁଁଦିଲା। ହୁନେ ଘଡ଼ିକଲେ ସଭେ ଲୋକ ସତ୍ ମହାପ୍ରଭୁଚୋ ବିରୁଦ୍ଧେ ପାପ କରତ କରତ ଏତାହେ ଆଉ ହୁନା ଚନେଙ୍ଗଲେ ଅଲଗ ହେଉନ୍ ଯାହୁନା ଛଇ। ହୁନେ କାଜେ ରୋଗ ଦୁଃଖା ଆଉ ମରଣ ମିଲତା ଛଇ।